आकाशवाणी। ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ୱେବ୍ସ ଏକ ସଂକ୍ଷିପ୍ତ ଶବ୍ଦ ନୁହେଁ, ବରଂ ସଂସ୍କୃତି, ସୃଜନଶୀଳତା ଏବଂ ସାର୍ବଜନୀନ ସଂଯୋଗକୁ ପ୍ରତିନିଧିତ୍ୱ କରୁଥିବା ଏକ ଲହରୀ। ମୁମ୍ବାଇରେ ୱେବ୍ସ 2025କୁ ଉଦ୍ଘାଟନ କରି କହିଲେ ପ୍ରଧାନମନ୍ତ୍ରୀ, ପହଲଗାଓଁ ଆତଙ୍କବାଦୀ ଆକ୍ରମଣର ନ୍ୟାୟିକ ତଦନ୍ତ ପାଇଁ ଆଗତ ଏକ ଜନସ୍ୱାର୍ଥ ମାମଲାର ବିଚାର କରିବାକୁ ଅଗ୍ରାହ୍ୟ କଲେ ସୁପ୍ରିମକୋର୍ଟ। ଭୋଟର ତାଲିକାର ସଠିକତାକୁ ଉନ୍ନତ କରିବା ଓ ଭୋଟଦାନ ପ୍ରକ୍ରିୟାକୁ ସହଜ କରିବା ନେଇ ନୂତନ ପଦକ୍ଷେପ ଗ୍ରହଣ କଲେ ନିର୍ବାଚନ ଆୟୋଗ। ଦକ୍ଷିଣ କୋରିଆର କାର୍ଯ୍ୟକାରୀ ରାଷ୍ଟ୍ରପତି ହାନ୍ ଡକ୍ ସୁଙ୍କ ଇସ୍ତଫା ଏବଂ ଆଇପିଏଲ୍ କ୍ରିକେଟରେ ଆଉ କିଛି ସମୟ ପରେ ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ମୁକାବିଲା। ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଲା ରାଜସ୍ଥାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆଜି ଭାରତ ଚଳଚ୍ଚିତ୍ର ନିର୍ମାଣ, ଡିଜିଟାଲ୍ ବିଷୟବସ୍ତୁ, ଗେମିଂ, ଫ୍ୟାସନ୍, ସଙ୍ଗୀତ ଏବଂ ଲାଇଭ୍ କନ୍ସର୍ଟ କ୍ଷେତ୍ରରେ ଏକ ବିଶ୍ୱକେନ୍ଦ୍ର ଭାବେ ଉଭା ହେଉଛି। ମୁମ୍ବାଇର ଜିଓ ୱାର୍ଲଡ୍ କନ୍ଭେନ୍ସନ୍ ସେଣ୍ଟରରେ ପ୍ରଥମ ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ମନୋରଞ୍ଜନ ସମ୍ମିଳନୀ ୱେବ୍ସ 2025କୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱ ଆନିମେସନ୍ ବଜାରରେ ବିଶାଳ ସମ୍ଭାବନା ରହିଛି। ବର୍ତ୍ତମାନ ଏହାର ମୂଲ୍ୟ 430 ବିଲିୟନ୍ ଡଲାରରୁ ଅଧିକ ରହିବା ସହ ଆଗାମୀ ଦଶନ୍ଧିରେ ଏହା ଦ୍ୱିଗୁଣିତ ହେବାର ଆକଳନ କରାଯାଇଛି। ଭାରତର ଆନିମେସନ୍ ଏବଂ ଗ୍ରାଫିକ୍ସ ଶିଳ୍ପ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରଦାନ କରେ ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ୱେବ୍ସ କେବଳ ଏକ ସଂକ୍ଷିପ୍ତ ଶବ୍ଦ ନୁହେଁ, ବରଂ ସଂସ୍କୃତି, ସୃଜନଶୀଳତା ଏବଂ ସାର୍ବଜନୀନ ସଂଯୋଗକୁ ପ୍ରତିନିଧିତ୍ୱ କରୁଥିବା ଏକ ଲହରୀ। ଭାରତର ସୃଜନଶୀଳ ଅର୍ଥନୀତିର ଅପାର ସମ୍ଭାବନା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆଗାମୀ ବର୍ଷଗୁଡ଼ିକରେ ଦେଶର GDPରେ ଏହାର ଅବଦାନ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇବାକୁ ଯାଉଛି।
आज भारत दुनिया की थर्ड लार्जेस्ट इकोनॉमी बनने की तरफ तेजी से आगे बढ़ रहा है। आज भारत ग्लोबल फिनटेक एडॉप्शन रेट में नंबर वन है। दुनिया का सेकंड लार्जेस्ट मोबाइल मैन्युफैक्चरर है। दुनिया का तीसरे सबसे बड़ा स्टार्टअप इकोसिस्टम भारत में है। विकसित भारत की हमारी जर्नी तो अभी शुरू हुई है। ଭାରତ କେ ପାସ୍ ଇସେ ବି କହି ଅଧିକ ଅଫର କରନେ କେ ଲିଏ ହେ। ଭାରତ ବିଲିୟନ ପ୍ଲସ ଆବାଦୀ କେ ସାଥ ସାଥ ବିଲିୟନ ପ୍ଲସ ଟୁରିଷ୍ଟ କା ବି ଦେଶ ହେ।
ଶ୍ରୀ ମୋଦି କହିଛନ୍ତି, 100ରୁ ଅଧିକ ଦେଶର କଳାକାର, ନବସୃଜନକାରୀ, ନିବେଶକ ଓ ନୀତି ନିର୍ଦ୍ଧାରକମାନେ ଗୋଟିଏ ମଞ୍ଚରେ ଏକତ୍ରିତ ହୋଇଥିବାରୁ ଏହି ସମ୍ମିଳନୀ ବିଶ୍ୱବ୍ୟାପୀ ଦୃଷ୍ଟି ଆକର୍ଷଣ କରୁଛି।
ଆଜି ଭାରତ ଫିଲ୍ମ ପ୍ରଡକ୍ସନ, ଡିଜିଟାଲ କଣ୍ଟେଣ୍ଟ, ଗେମିଂ, फैशन और म्यूजिक का ग्लोबल हब बन रहा है। लाइव कंसर्ट से जुड़ी इंडस्ट्री के लिए अनेक संभावनाएं हमारे सामने हैं। आज ग्लोबल एनिमेशन मार्केट का साइज 430 बिलियन डॉलर से ज्यादा का है।
ଭାରତର ଦୃଢ଼ ସାଂସ୍କୃତିକ ଭିତ୍ତିଭୂମି ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦି କହିଛନ୍ତି, ଏକବିଂଶ ଶତାବ୍ଦୀର ପ୍ରଯୁକ୍ତିବିଦ୍ୟା ମାନବ ଜୀବନକୁ ପ୍ରଭାବିତ କରୁଥିବା ବେଳେ ଭାବପ୍ରବଣ, ସମ୍ବେଦନଶୀଳତା ଏବଂ ସାଂସ୍କୃତିକ ସମୃଦ୍ଧିକୁ ସଂରକ୍ଷଣ କରିବାର ଅତିରିକ୍ତ ପ୍ରୟାସର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତୀୟ ଚଳଚ୍ଚିତ୍ରଗୁଡ଼ିକ ବର୍ତ୍ତମାନ ବିଶ୍ୱର ପ୍ରତ୍ୟେକ କୋଣରେ ପହଞ୍ଚିପାରୁଛି ଏବଂ ଆଜି ଭାରତୀୟ ଚଳଚ୍ଚିତ୍ରଗୁଡ଼ିକ 100ରୁ ଅଧିକ ଦେଶରେ ମୁକ୍ତି ଲାଭ କରୁଛି। ସେ କହିଛନ୍ତି, ଦେଶରେ ଓଟିଟି କ୍ଷେତ୍ରରେ ଅଭୂତପୂର୍ବ ଅଭିବୃଦ୍ଧି ଘଟିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶର ଯୁବବର୍ଗଙ୍କୁ ଭାରତର କୋଟି କୋଟି କାହାଣୀ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବାକୁ ଆହ୍ୱାନ ଦେଇଛନ୍ତି। ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଏଲ୍ ମୁରୁଗନ୍ ଆସନ୍ତା ଶନିବାର ଦିନ ମୁମ୍ବାଇରେ ୱେବ୍ସ ସମ୍ମିଳନୀ 2025 ଅବସରରେ ଭାରତର ଲାଇଭ୍ ଇଭେଣ୍ଟସ୍ ଅର୍ଥନୀତି ଏକ ଜରୁରୀ ରଣନୈତିକ ଅଭିବୃଦ୍ଧି ଶୀର୍ଷକ ଶ୍ୱେତପତ୍ରର ଉନ୍ମୋଚନ କରିବେ। ଏହି ଶ୍ୱେତପତ୍ର ଭାରତର ଦ୍ରୁତ ବିସ୍ତାରିତ ଲାଇଭ୍ ଇଭେଣ୍ଟ ଶିଳ୍ପରେ ଏକ ବ୍ୟାପକ ବିଶ୍ଳେଷଣକୁ ଉପସ୍ଥାପନ କରିବ। ଏହି କ୍ଷେତ୍ରର ନିରନ୍ତର ବିକାଶ ପାଇଁ ରଣନୈତିକ ସୁପାରିଶଗୁଡ଼ିକ ଉପରେ ଆଲୋକପାତ କରିବ। ଏହି ଶ୍ୱେତପତ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଭାରତର ଲାଇଭ୍ ଇଭେଣ୍ଟ ଶିଳ୍ପ ଏକ ଖଣ୍ଡିତ କ୍ଷେତ୍ରରୁ ଦେଶର ସାଂସ୍କୃତିକ ଏବଂ ସୃଜନଶୀଳ ଅର୍ଥନୀତିର ପ୍ରଭାବଶାଳୀ ସ୍ତମ୍ଭରେ ପରିବର୍ତ୍ତିତ ହେଉଛି। 2024ରେ ସଂଗଠିତ ଲାଇଭ୍ ଇଭେଣ୍ଟ କ୍ଷେତ୍ରରେ 15% ଅଭିବୃଦ୍ଧି ରେକର୍ଡ ହୋଇଛି, ଯାହାଫଳରେ 13 ବିଲିୟନ୍ ଟଙ୍କାର ଅତିରିକ୍ତ ରାଜସ୍ୱ ସଂଗ୍ରହ କରାଯାଇଛି। ମନ୍ତ୍ରଣାଳୟ କହିଛି, ଭାରତ 2030 ସୁଦ୍ଧା ବିଶ୍ୱସ୍ତରରେ ଶ୍ରେଷ୍ଠ 5ଟି ଲାଇଭ୍ ମନୋରଞ୍ଜନ କ୍ଷେତ୍ର ମଧ୍ୟରେ ସ୍ଥାନିତ ହେବା ଦିଗରେ ଅଗ୍ରସର ହେଉଛି। ପହଲଗାଓଁ ଆତଙ୍କବାଦୀ ଆକ୍ରମଣର ନ୍ୟାୟିକ ତଦନ୍ତ ପାଇଁ ଆଗତ ଏକ ଜନସ୍ୱାର୍ଥ ମାମଲାର ବିଚାର କରିବାକୁ ସୁପ୍ରିମକୋର୍ଟ ଆଜି ଅଗ୍ରାହ୍ୟ କରିଦେଇଛନ୍ତି। ଏଥିସହ ସୁପ୍ରିମକୋର୍ଟ ସତର୍କ କରାଇ କହିଛନ୍ତି, ଏପରି କାର୍ଯ୍ୟ ସଶସ୍ତ ବାହିନୀର ମନୋବଳକୁ ଦୁର୍ବଳ କରିବ। ଏପରି ଆବେଦନ ଦାଖଲ କରିବା ପୂର୍ବରୁ ପ୍ରସଙ୍ଗର ସମ୍ବେଦନଶୀଳତାକୁ ବିଚାର କରିବା ଉଚିତ ଥିଲା ବୋଲି କହିବା ସହ ଅଭିଯୋଗକାରୀଙ୍କୁ ଆବେଦନ ପ୍ରତ୍ୟାହାର କରିବାକୁ କହିଥିଲେ। ପରେ ଜମ୍ମୁ କାଶ୍ମୀରର ତିନି ଜଣ ବାସିନ୍ଦା ଦାୟର କରିଥିବା ଏହି ଜନସ୍ୱାର୍ଥ ମାମଲାକୁ ପ୍ରତ୍ୟାହାର କରିନେଇଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଛନ୍ତି, ପହଲଗାଓଁ ଆତଙ୍କବାଦୀ ଆକ୍ରମଣରୁ ସୃଷ୍ଟି ହୋଇଥିବା ଆହ୍ୱାନ ପାଇଁ ଦେଶକୁ ଐକ୍ୟବଦ୍ଧ ହେବାକୁ ପଡ଼ିବ। ଜାତୀୟ ସ୍ୱାର୍ଥ ସର୍ବଦା ଉର୍ଦ୍ଧ୍ୱରେ ରହିବା ଉଚିତ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଚୁନୌତିଆ ମୁଝେ ପସନ୍ଦ ହାଏ ପୁସ୍ତକର ଉନ୍ମୋଚନ ଅବସରରେ ଭାରତରେ ବୃଦ୍ଧି ପାଉଥିବା ବୈଶ୍ୱିକ ପ୍ରଭାବକୁ ସେ ପ୍ରଶଂସା କରିଥିଲେ। ଉନ୍ମୋଚିତ ପୁସ୍ତକରେ ରାଜ୍ୟପାଳ ଆନନ୍ଦିବେନ୍ ପଟେଲଙ୍କ ପ୍ରେରଣାଦାୟୀ ଯାତ୍ରା ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁସ୍ତକଟିକୁ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ପ୍ରଦାନକାରୀ ହେବ ବୋଲି କହିଛନ୍ତି। ଏହି ଅବସରକୁ ଅବିସ୍ମରଣୀୟ ବୋଲି କହିବା ସହ ଶିକ୍ଷକ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ଜୀବନଯାତ୍ରା ଉପରେ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ଆଲୋକପାତ କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନିର୍ବାଚନ ଆୟୋଗ ଭୋଟର ତାଲିକାର ସଠିକତାକୁ ଉନ୍ନତ କରିବା ଏବଂ ନାଗରିକମାନଙ୍କ ପାଇଁ ଭୋଟଦାନ ପ୍ରକ୍ରିୟାକୁ ସହଜ କରିବା ଲକ୍ଷ୍ୟ ନେଇ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି। ନିର୍ବାଚନ ଆୟୋଗ ଏବେ ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କଠାରୁ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ମୃତ୍ୟୁ ପଞ୍ଜୀକରଣ ତଥ୍ୟ ପ୍ରାପ୍ତ କରିବେ। ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନେ ସମୟାନୁସାରେ ପଞ୍ଜୀକୃତ ମୃତ୍ୟୁର ସୂଚନା ପାଇବା ଏହା ନିଶ୍ଚିତ କରିବ। ପରେ ଏହାକୁ ବୁଥ୍ ସ୍ତରୀୟ ଅଧିକାରୀଙ୍କ ଦ୍ୱାରା କ୍ଷେତ୍ର ପରିଦର୍ଶନ ମାଧ୍ୟମରେ ପୁନଃ ଯାଞ୍ଚ କରାଯାଇପାରିବ। ଭୋଟର ସୂଚନା ସ୍ଲିପ୍ଗୁଡ଼ିକୁ ଭୋଟର ଅନୁକୂଳ କରିବା ପାଇଁ ସେଗୁଡ଼ିକର ଡିଜାଇନ୍ରେ ପରିବର୍ତ୍ତନ କରିବାକୁ ଆୟୋଗ ନିଷ୍ପତ୍ତି ନେଇଛନ୍ତି। ଭୋଟର କ୍ରମିକ ସଂଖ୍ୟା ଏବଂ ଅଂଶ ସଂଖ୍ୟା ସ୍ପଷ୍ଟ ଭାବେ ପ୍ରଦର୍ଶିତ ହେବ। ଏହା ଭୋଟରମାନଙ୍କ ପାଇଁ ସେମାନଙ୍କର ମତଦାନ କେନ୍ଦ୍ର ଚିହ୍ନଟ କରିବା ଏବଂ ମତଦାନ ଅଧିକାରୀଙ୍କୁ ଭୋଟର ତାଲିକାରେ ସେମାନଙ୍କର ନାମ ଚିହ୍ନଟ କରିବା ପ୍ରକ୍ରିୟାକୁ ସହଜ କରିବ। ଦକ୍ଷିଣ କୋରିଆର କାର୍ଯ୍ୟକାରୀ ରାଷ୍ଟ୍ରପତି ହାନ୍ ଡକ୍ ସୁ ଆଜି ଇସ୍ତଫା ଦେଇଛନ୍ତି। ଜୁନ୍ 3 ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ସେ ପ୍ରତିଦ୍ୱନ୍ଦ୍ୱିତା କରିବେ। ପୂର୍ବତନ ରାଷ୍ଟ୍ରପତି ୟୁନ୍ ସୁକ୍ ୟେଓଲ୍ଙ୍କ ମହାଭିଯୋଗ ପରେ ତାଙ୍କ ପ୍ରାର୍ଥୀତ୍ୱକୁ ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ସିଓଲ୍ରେ ଏକ ସାମ୍ବାଦିକ ସମ୍ମିଳନୀ ଅବସରରେ ସେ ଏହି ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ଏକ ବିଫଳ ସାମରିକ ଆଇନ ପ୍ରୟାସ ପାଇଁ ସାମ୍ବିଧାନିକ ଅଦାଲତ ପୂର୍ବତନ ରାଷ୍ଟ୍ରପତି ଶ୍ରୀ ୟୁନ୍ଙ୍କ ମହାଭିଯୋଗ ପରେ ଦକ୍ଷିଣ କୋରିଆ ସରକାର ଜୁନ୍ 3 ତାରିଖକୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି, ଆର୍ଥିକ ଠକେଇ ଯୋଗୁଁ ପ୍ରଭାବିତ ବ୍ୟବସାୟୀମାନଙ୍କୁ ନ୍ୟାୟ ପ୍ରଦାନ କରିବା କ୍ଷେତ୍ରରେ ସରକାର ପ୍ରତିଶ୍ରୁତିବଦ୍ଧ। ଏ ସଂକ୍ରାନ୍ତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ଉଲ୍ଲେଖ କରି ଶ୍ରୀ ଚୌଧୁରୀ କହିଛନ୍ତି, ଗତବର୍ଷ ମନି ଲଣ୍ଡରିଂ ନିରୋଧୀ ଆଇନ ବ୍ୟବସ୍ଥା ଅନୁଯାୟୀ ପ୍ରଭାବିତ ଏବଂ ସଠିକ୍ ମାଲିକମାନଙ୍କୁ 30,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଫେରସ୍ତ କରାଯାଇଛି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିବସରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ଚୌଧୁରୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ପ୍ରୟାସକୁ ପ୍ରଶଂସା କରିଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ତାଙ୍କ ଦକ୍ଷିଣ କୋରିଆ ପ୍ରତିପକ୍ଷ ଚୋ ଟାଇ ୟୁଲ୍ଙ୍କ ସହ ଟେଲିଫୋନ୍ରେ କଥାବାର୍ତ୍ତା ହୋଇଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ବିଷୟରେ ଆଲୋଚନା ହୋଇଥିଲା। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର ସମସ୍ତ ପ୍ରକାର ଆତଙ୍କବାଦ ବିରୋଧରେ ଲଢ଼ିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ପହଲଗାଓଁ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି କୋରିଆ ଗଣରାଜ୍ୟର ସମର୍ଥନ ଏବଂ ଏକତା ପାଇଁ ସେ ଶ୍ରୀ ୟୁଲ୍ଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ। ଗତକାଲି ଡକ୍ଟର ଜୟଶଙ୍କର ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ ମଧ୍ୟ ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ନେଇ ଆଲୋଚନା କରିଥିଲେ। ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡେବ ଆଜି ନୂଆଦିଲ୍ଲୀରେ ବ୍ୟାଡମିଣ୍ଟନ ଚାମ୍ପିୟନ ଚିରାଗ ସେଟ୍ଟି ଓ ସାତ୍ୱିକ ସାଇରାଜ ରାଙ୍କି ରେଡ୍ଡିଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର 2023 ପ୍ରଦାନ କରିଛନ୍ତି। ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି, ସରକାର ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା 256,00,000 ମେଟ୍ରିକ୍ ଟନ୍ ଗହମ କ୍ରୟ କରିଛନ୍ତି। ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ସେ କହିଛନ୍ତି, ଚଳିତ ବର୍ଷ ଶେଷ ସୁଦ୍ଧା 312,00,000 ମେଟ୍ରିକ୍ ଟନ୍ ଗହମ କ୍ରୟ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ରାଜସ୍ଥାନ ରୟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ରାଜସ୍ଥାନ ରୟାଲ୍ସ ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ୱେବ୍ସ ଏକ ସଂକ୍ଷିପ୍ତ ଶବ୍ଦ ନୁହେଁ, ବରଂ ସଂସ୍କୃତି, ସୃଜନଶୀଳତା ଏବଂ ସାର୍ବଜନୀନ ସଂଯୋଗକୁ ପ୍ରତିନିଧିତ୍ୱ କରୁଥିବା ଏକ ଲହରୀ। ମୁମ୍ବାଇରେ ୱେବ୍ସ 2025କୁ ଉଦ୍ଘାଟନ କରି କହିଲେ ପ୍ରଧାନମନ୍ତ୍ରୀ, ପହଲଗାଓଁ ଆତଙ୍କବାଦୀ ଆକ୍ରମଣର ନ୍ୟାୟିକ ତଦନ୍ତ ପାଇଁ ଆଗତ ଏକ ଜନସ୍ୱାର୍ଥ ମାମଲାର ବିଚାର କରିବାକୁ ଅଗ୍ରାହ୍ୟ କଲେ ସୁପ୍ରିମକୋର୍ଟ। ଦକ୍ଷିଣ କୋରିଆର କାର୍ଯ୍ୟକାରୀ ରାଷ୍ଟ୍ରପତି ହାନ୍ ଡକ୍ ସୁଙ୍କ ଇସ୍ତଫା ଏବଂ ଆଇପିଏଲ୍ କ୍ରିକେଟରେ ଆଉ କିଛି ସମୟ ପରେ ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ମୁକାବିଲା। ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଲା ରାଜସ୍ଥାନ। ସମ୍ବାଦ ଶେଷ ହେଲା।